ଦେଖ ଶୁଣ ବଞ୍ଚ ପଞ୍ଚମ ପୁସ୍ତକ। ନମସ୍କାର, ଏହି ଶାଗୁଆ ବର୍ଣ୍ଣ ପୁସ୍ତକର କାହାଣୀ ସବୁ ଈଶ୍ୱରଙ୍କ ପୁସ୍ତକ ବାଇବଲରୁ ଉଦ୍ଧୃତ। ଈଶ୍ୱରଙ୍କ ମହାନ ଲୋକ ସମସ୍ୟା ବେଳେ ଈଶ୍ୱରଙ୍କଠାରୁ ସେମାନେ କିପରି ଉଦ୍ଧାର ପାଇଲେ ତାହା ବର୍ଣ୍ଣନା କରେ। ଶୁଣ ପୁଣି ନିର୍ଦ୍ଦେଶର ଶବ୍ଦକ୍ରମେ ଚବି ଦେଖନ୍ତୁ। ଚବି ଏକ, ଏଲିସାୟ ଇସ୍ରାଏଲର ମହାନ ଭାବବାଦୀ ଓ ଶିକ୍ଷକ ଥିଲେ। ନାମାନ ନାମକ ଜଣେ ବ୍ୟକ୍ତି ତାଙ୍କ ଘରକୁ ଆସିଲେ। ସେ ସୁରିଆ ଦେଶର ସୈନ୍ୟ ଦଳର ନେତା ଥିଲେ। ଏହି ଦେଶ ଇସ୍ରାଏଲର ଶତ୍ରୁ ଥିଲା। ନାମାନ ମହାନ ଓ ଶକ୍ତିଶାଳୀ ଥିଲେ, କିନ୍ତୁ ସେ କୁଷ୍ଠ ରୋଗୀ। ସେ ଶୁଣିଲେ ଯେ ଏଲିସାୟ ତାଙ୍କୁ ସୁସ୍ଥ କରିପାରନ୍ତି, ଏଣୁ ସେ ଇସ୍ରାଏଲକୁ ଆସିଲେ। କିନ୍ତୁ ଏଲିସାୟ ତାଙ୍କୁ ଭେଟିବାକୁ ମଧ୍ୟ ବାହାରକୁ ଆସିଲେ ନାହିଁ। ଏଲିସାୟ ଦାସକୁ ପଠାଇ କହିଲେ, ଜର୍ଦ୍ଦନ ନଦୀକୁ ଯାଇ ସାତ ଥର ବୁଡ଼, ତହିଁରେ କୁଷ୍ଠରୋଗରୁ ସୂଚି ହେବ। ନାମାନ ରାଗିଯାଇ କହିଲେ, ମୁଁ ଭାବିଲି ସେ ବାହାରକୁ ଆସି ଆପଣା ଈଶ୍ୱରଙ୍କ ନାମରେ ପ୍ରାର୍ଥନା କରି ମୋତେ ଭଲ କରିବେ, ତେଣୁ କ୍ରୋଧାନ୍ୱିତ ହୋଇ ଫେରିଗଲେ।